ଜଗତ ନାଥ ଜାଣିଥାଲୋ ମିତ
ଆନଠାରେ ମାନ କଲେ କି କାରଣ ଆନଠାରେ ମାନ କଲେ କି କାରଣ
ରାଧାକାନ୍ତ ପାଶେ ଜଣାଅ ଦୁଃଖ ଜାଣିଥାଲୋ ମିତ ମାନ ଉଦ୍ଧାରଣ ସିନା ଜଗତ ନାଥ ଜାଣିଥାଲୋ ମିତ
ଧନ ଲୋଡ଼ା ନାହିଁ ଜନ ଲୋଡ଼ା ନାହିଁ ଲୋଡ଼ା ହୋଇଥାଏ ନିର୍ମଳ ଚିତ୍ତ ନିର୍ମଳ ଚିତ୍ତରେ ଡାକି ଦେଲେ ଥରେ ଅଭାବ ପୂରଣ କରିବେ ସେ ତ
ଜାଣିଥାଲୋ ମିତ ମାନ ଉଦ୍ଧାରଣ ସିନା ଜଗତ ନାଥ ଜାଣିଥାଲୋ ମିତ
ସନ କାଳେ କୁରୁଷ ସଭା ତଳେ ପାଞ୍ଚାଳୀ ଡାକିଲା ହୋଇ ଆରତ କୋଟି ବସ୍ତ୍ର ଦେଲେ ମାନ ରକ୍ଷା କଲେ ଲଜ୍ଜିତ ହୋଇଲେ ସେ କୁରୁନାଥ
ଜାଣିଥାଲୋ ମିତ ମାନ ଉଦ୍ଧାରଣ ସିନା ଜଗତ ନାଥ ଜାଣିଥାଲୋ ମିତ
ଭାବରେ ବନ୍ଧନ କରିଲେ ଅର୍ଜୁନ ରକ୍ଷା କରିଥିଲେ ତାଙ୍କ ମାନତ କ୍ଷଣ କରେ ରାତ୍ର କ୍ଷଣ କେ ଦିବସ କରି ଜୟଦ୍ରଥ ପ୍ରାଣ ନେଲେ ତ
ଜାଣିଥାଲୋ ମିତ ମାନ ଉଦ୍ଧାରଣ ସିନା ଜଗତ ନାଥ ଜାଣିଥାଲୋ ମିତ
ସୁରକ୍ଷା ଦେଲେ ସେହିଠାରେ ଯେଉଁଠାରେ ଗଜ କୁମ୍ଭୀର ଯୁଦ୍ଧ କରିବର ଡାକ ଶୁଣି ଜଗନ୍ନାଥ ନକ୍ର ଛେଦି ଗଜ ଉଦ୍ଧାରିଲେ ତ
ଜାଣିଥାଲୋ ମିତ ମାନ ଉଦ୍ଧାରଣ ସିନା ଜଗତ ନାଥ ଜାଣିଥାଲୋ ମିତ
ବ୍ୟାଧ କବଳରୁ ଘୋର ବନସ୍ତରୁ ମୃଗୁଣୀର ଡାକ ଶୁଣିଥିଲେ ତ ମୃଗୁଣୀ ଆର ତ ଫେଡ଼ିଲେ ତୁରିତ ଭାସିଲା ଶ୍ରୀରଙ୍ଗା କୃଷ୍ଣ ଧ୍ୟାୟିତ
ଜାଣିଥାଲୋ ମିତ ମାନ ଉଦ୍ଧାରଣ ସିନା ଜଗତ ନାଥ ଜାଣିଥାଲୋ ମିତ
ଜାଣିଥାଲୋ
ମିତ ମାନ ଉଦ୍ଧାରଣ ସିନା ଜଗତ ନାଥ ଜାଣିଥା